ଆବେ ଉଦିତ, ତୁ ଏତେ ଖରାପ ଭାଷା କହୁଛୁ, କେତେ ଦୁଶ୍ମନ ତୋ ଜୀବନରେ, ପୋଷଳା ଝିଅ ତୋ ଜୀବନରେ ଆସି ହେବେ?
ମୁଁ ଉଦିତ, ଅନ୍ଟ୍ୟାଲେଣ୍ଟେଡ୍ ଗାଏ, ଲୋକଙ୍କ ନଜରରେ ମୁଁ ଫାଷ୍ଟରୁ ଖରାପ ହେଇସାରିଛି, ମତେ କିଛି ଫରକ ପଡ଼େନି, ଆଉ ମତେ ବି ଇଣ୍ଟରେଷ୍ଟ ନାହିଁ କୋଉ ଝିଅ ପଛରେ ଟାଇମ୍ ବରବାଦ କରିବାର।
ଆମ ଉଦିତ ଭାଇ ହେଉଛନ୍ତି ନଡ଼ିଆ ଭଳିଆ, ଉପର ସିନା ହାର୍ଡ ହେଲେ ଭିତରୁ ବହୁତ ନରମ, ତାଙ୍କୁ ଗୋଟେ ନରମ ଆଉ ଗରମ ଝିଅ ଦରକାର। ଆମ ଭାଇକି ଯେମିତି ଝିଅଟେ ଦରକାର ଠିକ ସେମିତି ହେଇଛି।
ତୋର ନିଶା ନିଶାଖି ଯେବେ ଚାହେଁ ମତେ, ଦେହ ମନ ସାରା ମୋର ପ୍ରେମ ବଢେ ସେତେ। ତୋ ସାଥିରେ ସବୁଦିନ ରହିବାକୁ ମୁଁ ଚାହିଁରେ, ତୋ ପ୍ରେମରେ କାଇତେ ମନଟା ମୋ ପଡ଼ିଯାଏ। ପାଖରେ ମନ ମୋ ବିନା କାରଣରେ ଟହଲ ମାରୁଛି, ଖାଲି ଜାଣେନି ମୁଁ ତୋ ପାଖରେ ନିଜେ ହଜି ଯାଏ ରେ।
ଭାବନା ଭିତରେ ମୋର ପାଦ ଥାପିରେ ଧୀରେ ଧୀରେ ଆସୁଛୁ, ତୁ ଜାଣେନି ମୁଁ ତୋ ପାଖରେ ମନ ହାରି କାଇ ରେ।
ଯେତେ ଦେଖେ ତତେ ଆଖି ପିପାସା ମେଣ୍ଟେ ନା, ହେଲେ ପାପସାରେ ଚାହେ ନା, ମନ ତତେ ହିଁ ଖାଲି ତତେ ଚାହେ ରେ। ତୋ ସାଥିରେ ସବୁଦିନ ରହିବାକୁ ମୁଁ ଚାହେ ରେ, ତୋ ପ୍ରେମରେ କାଇତେ ମନଟା ମୋ ପଡ଼ିଯାଏ ରେ।
Thank you.
आसीगलु तो ओरिजिनल रूप को
हैंडसम मु जने डिटेक्टिव मते बस मो काम करिवर थिला
मो जीवन रे मु बहुत धोखा पाई छी आ तू कोन मु जानी थिली पुलिस वाला मो पछरे पडचंदी किंतु पुलिस मैडम भी एंट्री करले मु सबु बेले कहू छी आ आज भी कहिबी मु कारी प्लान ने नै कि मु को गैंगस्टर नै हेले भी के विश्वास करना थी तते तो मु सही दिन ही जाननी थी जो दिन कोई ना उदित हार्ट बहुत सॉफ्ट बट टैलेंटेड गाय
साथी रे सबुदिन रही।